ହ୍ୟାଲୋ ହଁ, ମୁଁ ରବୀନ୍ଦ୍ର କୁମାର ମଲ୍ଲିକ ଜନତାନଗର କହୁଛି, ସେକ୍ରେଟେରୀ ଆଉ କୃଷ୍ଣ ୱାର୍ଡର। ଏ ଅଳିଆ ଗାଈ ଆମର ପ୍ରତି ସପ୍ତାହରେ ଆସୁନାହିଁ, ପ୍ରତିଦିନ ଆସୁନାହିଁ, ସପ୍ତାହରେ ଥରେ ଆସୁଛି। ଆଉ ସାହି ସାରା ଜମା ହେଇ ପଡୁଛି, ରାସ୍ତାଘାଟକୁ ବି ଅଳିଆ ହେଉଛି। ଆମର ପେଟୁଡାଙ୍କ ପାଖରେ ଜାଗାଟାରେ ବହୁତ ମଳିଆ ଜମା ହେବାରୁ ବିଶେଷ ଲୋକଙ୍କର ଅସୁବିଧା ହେଉଛି। ଆଉ ସବୁବେଳେ ମଳିଆ ଗାଡ଼ି ଆସିକି ସଫା କରନ୍ତା, ଟିକେ ଭଲ ହୁଅନ୍ତା।